ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବା ଉପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱାରୋପ। ପଶ୍ଚିମ ଓଡ଼ିଶାର ଦୁଇ ପଦ୍ମ ବିଜେତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ପାଳିଲା 79ତମ ପ୍ରତିଷ୍ଠା ଦିବସ। ବିଭିନ୍ନ ଦେବୀପୀଠରେ ଆଜି ଶେଷ ହେଉଛି ଚୈତ୍ର ମଙ୍ଗଳବାର ଯାତ୍ରା ଏବଂ କାଳବୈଶାଖୀ ଯୋଗୁଁ ତାତିରେ ସାମାନ୍ୟ ଆଶ୍ୱସ୍ତି। ଆଜି ଅପରାହ୍ନ 2:30 ସୁଦ୍ଧା ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା 41.8 ଡିଗ୍ରୀ ରେକର୍ଡ। ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ, ସ୍ୱଚ୍ଛ, ନିରପେକ୍ଷ, ଶୃଙ୍ଖଳାଯୁକ୍ତ ଓ ତ୍ରୁଟିଶୂନ୍ୟ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗୁରୁତ୍ୱାରୋପ କରିଛନ୍ତି। ଗତକାଲି ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀଠାରେ ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି 6 ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବା ଅବସରରେ ସେ ଏହା କହିଛନ୍ତି। ଏହି ସମୀକ୍ଷା ବୈଠକରେ 6 ଜିଲ୍ଲା ଅଧୀନରେ ଆସୁଥିବା ସମସ୍ତ ସଂସଦୀୟ ନିର୍ବାଚନ କ୍ଷେତ୍ର ଓ ବିଧାନସଭା ନିର୍ବାଚନ କ୍ଷେତ୍ରରେ ନିର୍ବାଚନ ପ୍ରସ୍ତୁତି ବିଷୟରେ ବ୍ୟାପକ ଆଲୋଚନା ହୋଇଛି। ସ୍ତରରୁ ତ୍ରୁଟିଶୂନ୍ୟ ନିର୍ବାଚନ ପରିଚାଳନା କରିବା ପାଇଁ ଶ୍ରୀ ଧଳ ବୈଠକରେ ଯୋଗ ଦେଇଥିବା ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଆରକ୍ଷୀ ଅଧୀକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ। ପଶ୍ଚିମ ଓଡ଼ିଶାର ବିଶିଷ୍ଟ ସାହିତ୍ୟ ସାଧକ ବିନୋଦ କୁମାର ପସାୟତ ଏବଂ ପ୍ରସିଦ୍ଧ କୃଷ୍ଣଲୀଳା ସଙ୍ଗୀତର ଗାୟକ ଗୁରୁ ଗୋପୀନାଥ ସ୍ୱାଇଁଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କହିଛନ୍ତି, ସମ୍ବଲପୁରୀ ସାହିତ୍ୟକୁ ନୂଆ ଉଚ୍ଚତାରେ ପହଞ୍ଚାଇବାରେ ପଦ୍ମଶ୍ରୀ ବିନୋଦ କୁମାର ପସାୟତଙ୍କ ଯୋଗଦାନ ଅତୁଳନୀୟ। ସେ ଦୀର୍ଘ 7 ଦଶନ୍ଧି ଧରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ଶ୍ରୀ ପ୍ରଧାନ ଲେଖିଛନ୍ତି, ଗତ ପ୍ରାୟ 9 ଦଶନ୍ଧି ଧରି ପାରମ୍ପରିକ କୃଷ୍ଣଲୀଳାର ଜଣେ ଗୁରୁ ଓ କଳାକାର ଭାବେ ଗୋପୀନାଥଙ୍କ ଯୋଗଦାନ ଅତୁଳନୀୟ। କୃଷ୍ଣଲୀଳା ଉପରେ ତାଙ୍କର ମହାନ ଯୋଗଦାନ ତଥା ତାଙ୍କର ଏହି ଅସାଧାରଣ କୃତି ବର୍ତ୍ତମାନର ଯୁବ କଳାକାରଙ୍କ ପାଇଁ ପ୍ରେରଣାଦାୟୀ। କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର 79ତମ ସ୍ଥାପନା ଦିବସ ଏବଂ ଧ୍ୟାନ ଦିବସ ଆଜି ପ୍ରତିଷ୍ଠାନ ପରିସରରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଅମରେଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ କୃଷି ଗବେଷଣା ଏବଂ ଶିକ୍ଷା ବିଭାଗ ସଚିବ ତଥା ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ନୂଆଦିଲ୍ଲୀର ମହାନିର୍ଦ୍ଦେଶକ ଡକ୍ଟର ହିମାଂଶୁ ପାଠକ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟାର ବିକାଶ ଭାରତକୁ ଖାଦ୍ୟଶସ୍ୟ, ମାଛ ଉତ୍ପାଦନ, ଉଦ୍ୟାନ କୃଷି ଫସଲ ଏବଂ ଦୁଗ୍ଧ ଉତ୍ପାଦନକୁ ଅନେକ ଗୁଣା ବୃଦ୍ଧି କରିବାରେ ସାହାଯ୍ୟ କରିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଉତ୍ସବରେ ଭାରତ ସରକାରଙ୍କ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ନୂଆଦିଲ୍ଲୀର ଶିକ୍ଷା ବିଭାଗ ଉପମହାନିର୍ଦ୍ଦେଶକ, ସହାୟକ ମହାନିର୍ଦ୍ଦେଶକ, ଓୟୁଏଟିର କୁଳପତି ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରକାର କୃଷି ବିକାଶ, ମୃତ୍ତିକା ସ୍ୱାସ୍ଥ୍ୟ ରକ୍ଷଣାବେକ୍ଷଣର ପଦ୍ଧତି, କୃଷି ଯାନ୍ତ୍ରିକୀକରଣ, ଚାଉଳର ଗୁଣାତ୍ମକ ନିୟନ୍ତ୍ରଣ, କୀଟ ନିୟନ୍ତ୍ରଣ ତଥା କୃଷକ ସମ୍ପ୍ରଦାୟର ଉନ୍ନତି ଦିଗରେ ଅନୁଷ୍ଠାନର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଆବାସୀ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ। ଏଥିସହିତ ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ଗବେଷଣା ପ୍ରବନ୍ଧକୁ ଅତିଥିମାନେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଏକ କୃଷି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ, 1945 ଭାରତ ସରକାର ଦେଶର ଖାଦ୍ୟ ଅଭାବକୁ ପୂରଣ କରିବାର ଲକ୍ଷ୍ୟ ରଖି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗରେ ଚାଷ ଉତ୍ପାଦନ ଅଭିବୃଦ୍ଧି ପାଇଁ ବୈଜ୍ଞାନିକମାନଙ୍କର ଗବେଷଣା ନିମନ୍ତେ ଏହି ଧାନ ଗବେଷଣା ପ୍ରତିଷ୍ଠାନ ସ୍ଥାପନ କରିଥିଲେ। 79 ବର୍ଷ ମଧ୍ୟରେ ଏଠାରେ ବୈଜ୍ଞାନିକମାନେ ବିଭିନ୍ନ କିସମର ଧାନ ଉତ୍ପାଦନ କରି ସମଗ୍ର ଏସିଆ ମହାଦେଶରେ ଏହାକୁ ଏକ ଶ୍ରେଷ୍ଠ ଧାନ ଗବେଷଣା କେନ୍ଦ୍ର ଭାବେ ପରିଚିତ କରାଇଛନ୍ତି। ଆଜି ଚୈତ୍ର ପୂର୍ଣ୍ଣିମା ଏବଂ ହନୁମାନଙ୍କ ଜନ୍ମୋହବ ସାରା ରାଜ୍ୟରେ ଧୁମ୍ଧାମ୍ରେ ପାଳିତ ହେଉଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ସେ ସଙ୍କଟମୋଚନ ଶ୍ରୀ ହନୁମାନଙ୍କ ନିକଟରେ ସମସ୍ତ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଛନ୍ତି। ରାଜ୍ୟରେ ବିଭିନ୍ନ ଦେବୀପୀଠଗୁଡ଼ିକରେ ଆଜି ଚୈତ୍ର ମଙ୍ଗଳବାର ଯାତ୍ରା ଶେଷ ହେଉଛି। ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ଯାତ୍ରା ଆଜି ଶେଷ ହେଉଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମା' ତାରାତାରିଣୀଙ୍କ ଚୈତ୍ରଯାତ୍ରା ଚଳିତ ମାସର ପାଞ୍ଚଟି ମଙ୍ଗଳବାରରେ ଅନୁଷ୍ଠିତ ହୋଇଥିଲା। ମା'ଙ୍କର ଏହି ଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରଦ୍ଧାଳୁଙ୍କ ଲାଗି ରାସ୍ତାର ଉଭୟ ପାର୍ଶ୍ୱରେ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ଯାତ୍ରା ସମ୍ପର୍କରେ ମା'ଙ୍କ ମୁଖ୍ୟ ସେବାୟତ ବାପୁଜି ରଣା କହନ୍ତି,
ସ୍ୱୟଂ ଭଗବତୀ ଆଦିଶକ୍ତିଙ୍କର ଆଜି ଚୈତ୍ର ପୂର୍ଣ୍ଣିମା, ସେହି ପରିପ୍ରେକ୍ଷୀରେ ଆଜି ପ୍ରଥମରେ ମାଙ୍କର ଦ୍ୱାରପୀଡ଼ା ନୀତି ଅନୁଷ୍ଠିତ ହୋଇଥିଲା। ଏହି ଭଗବତୀ ଆଦିଶକ୍ତିଙ୍କର ଆଜି ପ୍ରଥମରେ ସମସ୍ତ ପ୍ରକାର ଦ୍ୱାରପୀଡ଼ା ନୀତି ଅନୁଷ୍ଠିତ ହେଲା ପରେ ମୈଲମ ଲାଗି ଅବକାଶ ବେଶ ହେଲା ପରେ ଭଗବତୀଙ୍କୁ ପଞ୍ଚଶକ୍ତିର ଅଭିଷେକ କରାଗଲା ପରେ ଭଗବତୀଙ୍କୁ ରାଜରାଜେଶ୍ୱରୀ ବେଶରେ ସଜ୍ଜିତ କରାଯାଇଥିଲା। ଏବଂ ଆଜି ସେହି ପବିତ୍ର ପୂର୍ଣ୍ଣିମା ସମସ୍ତ ଯେତେବେଳେ ମାଆଙ୍କ ଯାତ୍ରା ପ୍ରାରମ୍ଭ ହୋଇଥିଲା ସମସ୍ତ ଦେବତାମାନଙ୍କୁ ଆହ୍ୱାନ କରାଯାଇଥିଲା।
ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜିଲ୍ଲାରେ ଲୋକସଭା ଏବଂ ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟ ସହ ରୋଡ୍ ଶୋ ମାଧ୍ୟମରେ ପ୍ରାର୍ଥୀମାନେ ଭୋଟରମାନଙ୍କୁ ନିଜ ସପକ୍ଷରେ ଭୋଟ୍ ଦେବା ପାଇଁ ନିବେଦନ କରୁଛନ୍ତି। ଗଞ୍ଜାମ ଜିଲ୍ଲାରେ ଦୁଇଟି ସଂସଦୀୟ କ୍ଷେତ୍ର ବ୍ରହ୍ମପୁର ଓ ଆସିକା ଥିବାବେଳେ ଏହା ଅଧୀନରେ 13ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅଧୀନରେ 5ଟି ଏବଂ ଆସିକା ଲୋକସଭା କ୍ଷେତ୍ର ଅଧୀନରେ 8ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ଗଞ୍ଜାମ ଜିଲ୍ଲାରେ ଆଜି ସୁଦ୍ଧା ରହିଥିବା ନିର୍ବାଚନ ସ୍ଥିତି ସମ୍ପର୍କିତ ତଥ୍ୟକୁ ନେଇ ଆମ ସମ୍ଭାଦଦାତା ବିଭୂତିଭୂଷଣ ତ୍ରିପାଠୀଙ୍କ ରିପୋର୍ଟ।
ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରୁ ବ୍ରହ୍ମପୁର ଏବଂ ଗୋପାଳପୁର ବିଧାନସଭା ଆସନ ପାଇଁ 3 ପ୍ରମୁଖ ଦଳ ଚୟନ କରିଥିବା ପ୍ରାର୍ଥୀଙ୍କ ଉପରେ ଭୋଟରଙ୍କର ନଜର ରହୁଥିବା ଦେଖିବାକୁ ମିଳିଛି। ବିଜେଡି ପକ୍ଷରୁ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଛି। ଚ୍ୟାଉ ପଟ୍ଟନାୟକଙ୍କର ସାଂଗଠନିକ ଦକ୍ଷତା ଏବଂ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କର ବିକାଶମୂଳକ କାର୍ଯ୍ୟଗୁଡ଼ିକୁ ଦୃଷ୍ଟିରେ ରଖି ଭୋଟରମାନେ ତାଙ୍କୁ ଜୟଯୁକ୍ତ କରିବେ ବୋଲି ଚ୍ୟାଉ ପଟ୍ଟନାୟକ କହିଛନ୍ତି। ସେହିଭଳି ମୋଦିଙ୍କର ଲୋକପ୍ରିୟତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ଉନ୍ନତିମୂଳକ କାର୍ଯ୍ୟଗୁଡ଼ିକୁ ଲୋକମାନେ ପସନ୍ଦ କରି ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ବିଜେପି ପ୍ରାର୍ଥୀ କେ ଅନିଲ କୁମାରଙ୍କୁ ଜୟଯୁକ୍ତ କରାଇବେ ବୋଲି ତାଙ୍କ ଦଳର କର୍ମୀ କହୁଛନ୍ତି। ପୂର୍ବଦିନରେ କଂଗ୍ରେସର ଦୁର୍ଗ ଥିବା ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ଦୀପକ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ହୋଇ ନିର୍ବାଚନ ରଣାଙ୍ଗନରେ ଭୋଟରମାନଙ୍କୁ ତାଙ୍କ ଦଳକୁ ଭୋଟ୍ ଦେବାକୁ ନିବେଦନ କରୁଛନ୍ତି। ସେହିପରି ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାର୍ଥୀ ବିଭୂତିଭୂଷଣ ଜେନା ଗତଥର ଏହି ଆସନରୁ ହାରିଥିଲେ ମଧ୍ୟ ମୋଦିଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଭୋଟରମାନେ ତାଙ୍କୁ ଗୋପାଳପୁର ଆସନରୁ ଜିତାଇବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ବ୍ରହ୍ମପୁରର ବିଧାୟକ ବିକ୍ରମ ପଣ୍ଡାଙ୍କୁ ବ୍ରହ୍ମପୁର ପରିବର୍ତ୍ତେ ତାଙ୍କ ଦଳ ବିଜେଡି ପକ୍ଷରୁ ଗୋପାଳପୁରରୁ ପ୍ରାର୍ଥୀ କରାଇଛନ୍ତି। ସେହିଭଳି ଶ୍ୟାମସୁନ୍ଦର ସାହୁ କଂଗ୍ରେସ ପ୍ରାର୍ଥୀ ଭାବରେ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି। ଆସିକା ବିଧାନସଭା କ୍ଷେତ୍ରରେ ଦ୍ୱିତୀୟ ଥର ପାଇଁ ମଞ୍ଜୁଳା ସ୍ୱାଇଁ ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କୁ ବିଜେପି ତାର ପ୍ରାର୍ଥୀ କରିଛି। କଂଗ୍ରେସର ସୁରଭି ବିଷୋଇ ପ୍ରାର୍ଥୀ ହୋଇଛନ୍ତି। ବ୍ରହ୍ମପୁର ଏବଂ ଗୋପାଳପୁର ବିଧାନସଭା ଆସନ ପାଇଁ ମେ 13 ଭୋଟ୍ ନିଆଯିବ। ସେହିଭଳି ଆସିକା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମେ 20 ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ଓ ଆସିକା ସଂସଦୀୟ କ୍ଷେତ୍ରର ନିର୍ବାଚନକୁ ସୁରୁଖୁରୁରେ କରାଇବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆକାଶବାଣୀ ସମ୍ବାଦ ପାଇଁ ଗଞ୍ଜାମ ଜିଲ୍ଲାରୁ ବିଭୂତିଭୂଷଣ ତ୍ରିପାଠୀ।
ପାଣିପାଗ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆଜି ରାଜ୍ୟରେ ତାତି ସାମାନ୍ୟ ହ୍ରାସ ପାଇଛି। ଅପରାହ୍ନ 2:30 ସୁଦ୍ଧା 3 ସହରରେ ତାପମାତ୍ରା 40 ଡିଗ୍ରୀ ଅତିକ୍ରମ କରିଛି। ଭୁବନେଶ୍ୱରରେ ସର୍ବାଧିକ 41.8 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ପାରଦ 40.4 ଡିଗ୍ରୀ ଛୁଇଁଛି। ସେହିପରି ବାଲେଶ୍ୱରରେ ପାରଦ 40.3 ଡିଗ୍ରୀ ଛୁଇଁଥିବା ବେଳେ ଝାରସୁଗୁଡ଼ାରେ ତାପମାତ୍ରା 39.5 ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଆଦି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଯାଜପୁର ବାରବାଟୀ ବସ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବଡ଼ ଡାକ୍ତରଖାନାରେ ଚିକିହିତ ହେଉଥିବା ଯାତ୍ରୀମାନଙ୍କ ମଧ୍ୟରୁ ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଅଞ୍ଚଳର 60 ବର୍ଷ ବୟସ୍କ ଆନନ୍ଦୀ ନନ୍ଦନ ଜାନାଙ୍କ ମୁଣ୍ଡରେ ଆଘାତ ଲାଗିଥିବା କାରଣରୁ ସେ ଏସ୍ସିବି ଟ୍ରମା ଆଇସିୟୁରେ ରହି ଚିକିହିତ ହେଉଥିଲେ। ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବା ଉପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱାରୋପ। ପଶ୍ଚିମ ଓଡ଼ିଶାର 2 ପଦ୍ମ ବିଜେତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ପାଳିଲା 79ତମ ପ୍ରତିଷ୍ଠା ଦିବସ। ବିଭିନ୍ନ ଦେବୀପୀଠରେ ଆଜି ଶେଷ ହେଉଛି ଚୈତ୍ର ମଙ୍ଗଳବାର ଯାତ୍ରା। ଏବଂ କାଳବୈଶାଖୀ ଯୋଗୁଁ ତାତିରେ ସାମାନ୍ୟ ଆଶ୍ୱସ୍ତି। ଆଜି ଅପରାହ୍ନ 2:30 ସୁଦ୍ଧା ଭୁବନେଶ୍ୱର ସର୍ବାଧିକ ତାପମାତ୍ରା 41.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା।